ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ବିହାର ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବିହାରର 18 ଜିଲ୍ଲାର 121 ଆସନ ପାଇଁ ମତଦାନ ହେଉଛି। ଏହି ଆସନଗୁଡ଼ିକରେ 1314 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 3,75,00,000 ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ୟାନବନ୍ଧ ଓ କୋମନାଠାରେ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ସହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କଟକ ମହାନଦୀ ତଟ ସୌନ୍ଦର୍ଯ୍ୟକରଣ ପାଇଁ 200 କୋଟି ଟଙ୍କା ବ୍ୟୟ କରାଯିବ। ଏଥିସହ କଟକକୁ ତାରକସି ପେଣ୍ଠସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଗତକାଲି ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରା କଟକ 2025କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଲିଯାତ୍ରା ହେଉଛି ଓଡ଼ିଆ ଜାତିର ଗୌରବ, ସାହସ ଓ ବାଣିଜ୍ୟିକ ଐତିହ୍ୟର ଜୀବନ୍ତ ସ୍ମୃତି।
ଆଧୁନିକତାକୁ ମଧ୍ୟ ଏଥିରେ ଯୋଡ଼ି ଦିଆଯାଇଛି। ୟୁନେସ୍କୋର ମାନ୍ୟତା ଦେବା ପାଇଁ ଯେଉଁ କଥା ଦାବି ଉଠିଛି, ଏଥିରେ ରାଜ୍ୟ ସରକାର ରେକମେଣ୍ଡ କଲା ପରେ, ପ୍ରସ୍ତାବ ଦେଲା ପରେ କେନ୍ଦ୍ର ସରକାର ତାକୁ ଅନୁମୋଦନ କରିସାରିଛନ୍ତି ଏବଂ ସେହି ଆଧାରରେ ୟୁନେସ୍କୋ ତାକୁ ଏଭଳି ଭାବରେ ଆଗାମୀ ଦିନରେ ପ୍ରଭାବିତ ହୋଇକରି ତାକୁ ରେକଗ୍ନାଇଜ୍ କରିବ। ଆଉ ସେଥିପାଇଁ ମଧ୍ୟ ଆମ ରାଜ୍ୟ ସରକାର ମଧ୍ୟ ଏକ MOU ସାଇନ୍ କରିଛନ୍ତି। ମହାନଦୀ ରିଭର ଫ୍ରଣ୍ଟ ପାଇଁ ମଧ୍ୟ 200 କୋଟି ଟଙ୍କାର ବଜେଟ୍ରେ ବ୍ୟବସ୍ଥା ହୋଇସାରିଛି।
ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ 2 କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷଠାରୁ ଏହାକୁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶ୍ରୀ ଗୁରୁ ଭାଗବତ ଆଧ୍ୟାତ୍ମିକ ସାହିତ୍ୟ ଜଗତରେ ଏକ ସ୍ଥାୟୀ ଆଲୋକପଥ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଶ୍ରୀ ଗୁରୁ ଭାଗବତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଗୁରୁ ଭାଗବତ କେବଳ ଶ୍ଳୋକର ସଂଗ୍ରହ ନୁହେଁ, ଆଧ୍ୟାତ୍ମିକ ଜାଗରଣର ଜୀବନ୍ତ ସ୍ପନ୍ଦନ, ଜ୍ଞାନକୁ ସାକାର, ସାଧକକୁ ଦିବ୍ୟ କରିବା ସହିତ ଏକତ୍ର କରୁଥିବାର ଏକ ସେତୁ। ଏହା ଗୁରୁ ଶିଷ୍ୟ, ପିତାମାତା, ସନ୍ତାନ, ମାନବତା ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କର ପବିତ୍ରତାକୁ ପୁନଃ ନିର୍ମାଣ କରେ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ 4 ଦିବସୀୟ 84ତମ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଆସନ୍ତାକାଲିଠାରୁ ଆରମ୍ଭ ହେବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ରାଜପଥ ନିର୍ମାଣ ଯନ୍ତ୍ରୀ, ଯୋଜନାକାରୀ, ନୀତି ନିର୍ଦ୍ଧାରକ ଏବଂ ନବନିର୍ବାତାମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରଗୀତ ବନ୍ଦେ ମାତରମ୍କୁ ଆସନ୍ତାକାଲି 150 ବର୍ଷ ପୂରଣ ହେବାକୁ ଯାଉଛି। ଦେଶର ଯୁବବର୍ଗଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଦେଶର 150 ସ୍ଥାନରେ ଏହି ଗୀତର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କ୍ରମରେ ରାଜ୍ୟର ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଏବଂ ରାଉରକେଲାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ 1875 ବନ୍ଦେ ମାତରମ୍ ଗୀତର ରଚନା କରିଥିଲେ। ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ଓଡ଼ିଶା ପୁଲିସ୍, ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ସରକାରୀ, ରେଳବାଇ ଓ ସାମୁଦ୍ରିକ ଥାନା ଅଧିକାରୀଙ୍କ ନିମନ୍ତେ ଆଜି ପୂର୍ବାହ୍ନରେ ଏକ କର୍ମଶାଳା ଅନୁଷ୍ଠିତ ହେବ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗର୍ଦ୍ଧପୁର ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଡାକ ବିଭାଗ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣର ବିଭିନ୍ନ ପ୍ରସଙ୍ଗ ଉପରେ ଅନ୍ତେବାସୀଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଧାମରା ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଏକ ସଚେତନତା ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ସୁବର୍ଣ୍ଣପୁର ସ୍ୱର୍ଣ୍ଣପ୍ରୟାଗ ଘାଟରେ ସଙ୍ଗମାଳତୀ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁ ଯୋଗଦେଇ ସୁବର୍ଣ୍ଣପୁର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ନଦୀର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପାଣିପାଗ, ପଶ୍ଚିମ ଝଡ଼ର ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତ ବୃଦ୍ଧି ପାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଫୁଲବାଣୀଠାରେ ରାତି ତାପମାତ୍ରା 12.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।